ହେଲୋ
ବିଶ୍ୱଜିତ ନାୟକ କହୁଛି, 50 ନମ୍ବର ୱାର୍ଡରୁ ଜଗନ୍ନାଥ ବସ୍ତିରୁ କିନା କହୁଥିଲି। ଆମର ଯୋଉ ବର୍ଷା ଦିନ ଅଧିକ ପାଣି ହେଇକି ଡ୍ରେନ ଜାମ ହେଇଯାଉଛି, ଘର ଦୁଆର ପଶିଯାଉଛି ପାଣି, ଆଉ ପାଣି ବି ଠିକ ଟାଇମରେ ପାଣି ଆସୁଛି ଯେ ବେଶୀ ସମୟ ଟିକେ ପାଣି ଦେଲେ ଭଲ ହୁଅନ୍ତା, ପାଣି ପାଉନି, ଉପର ଆଡ଼ିକି ଉଠଉନି ପାଣି। ଦୁଇ ଟାଇମ ଦେଲେ ପାଣି ଟିକେ ଭଲ ହୁଅନ୍ତା, ଆଉ ଡ୍ରେନ୍ଟା କରିଦିଅନ୍ତୁ, ଡ୍ରେନ୍ଟା ପୁରା ଅସୁବିଧା ହେଉଛି ଆମର, ବର୍ଷା ଦିନେ ଜମା ହେଇକି ପାଣି।